ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନଙ୍କର ପୂର୍ବ ଅପରାଧିକ ତଥ୍ୟ ପ୍ରକାଶ ପାଇଁ ନିର୍ଦ୍ଦେଶାବଳୀ ଜାରି କଲେ ଭାରତର ନିର୍ବାଚନ ଆୟୋଗ। ଆସନ୍ତା ମାସ 7 ତାରିଖରେ କଟକରେ ହେବ କଳାଧନ ସମ୍ପର୍କିତ SIT ବୈଠକ। ଆସନ୍ତା ବର୍ଷ ଫେବୃଆରୀ ମାସ 15 ତାରିଖରୁ ଯୁକ୍ତ 2 ପରୀକ୍ଷା ଆରମ୍ଭ ହେବ ଏବଂ ସବୁଜ ଉର୍ଜା ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ପାଇଁ ନୀତି ଆୟୋଗ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତିନାମା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ନୂଆପଡ଼ା ଉପନିର୍ବାଚନ ସମେତ ଦେଶର 7 ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଭାରତର ନିର୍ବାଚନ ଆୟୋଗ ପ୍ରାର୍ଥୀମାନଙ୍କର ସମସ୍ତ ପୂର୍ବବର୍ତ୍ତୀ ଅପରାଧିକ ତଥ୍ୟ ପ୍ରକାଶ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ନିର୍ଦ୍ଦେଶାବଳୀଗୁଡ଼ିକର ଅନୁପାଳନ ପାଇଁ ବାଧ୍ୟତାମୂଳକ କରାଯାଇଛି। ରାଜନୈତିକ ଦଳମାନେ ପ୍ରାର୍ଥୀ ଚୟନର 48 ଘଣ୍ଟା ମଧ୍ୟରେ ମୁଦ୍ରିତ ଗଣମାଧ୍ୟମ, ନିଜର ସାମାଜିକ ଗଣମାଧ୍ୟମ ଓ ୱେବ୍ସାଇଟ୍ ମାଧ୍ୟମରେ ଫର୍ମ C-7 ସୁସ୍ପଷ୍ଟ ପରିପ୍ରକାଶ କରିବେ। ରାଜନୈତିକ ଦଳମାନେ ପ୍ରାର୍ଥୀ ଚୟନର 72 ଘଣ୍ଟା ମଧ୍ୟରେ ଏହି ଫର୍ମର ଏକ ନକଲ ସଂଲଗ୍ନ କରି ଭାରତର ନିର୍ବାଚନ ଆୟୋଗଙ୍କ ପାଖକୁ ପଠାଇବେ। ନାମାଙ୍କନର ଶେଷ ତାରିଖ 20 ଅକ୍ଟୋବର 2025 ସୋମବାର ସୁଦ୍ଧା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଜରିଆରେ ଭାରତର ନିର୍ବାଚନ ଆୟୋଗଙ୍କ ନିକଟରେ ଦରଖାସ୍ତ ଦାଖଲ କରିବେ। ଏହି ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବା ପାଇଁ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କିମ୍ବା ଭାରତର ନିର୍ବାଚନ ଆୟୋଗଙ୍କ ୱେବ୍ସାଇଟ୍ ଓ ବିଭିନ୍ନ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲ୍ରୁ ପାଇପାରିବେ। କଳାଧନ ସମ୍ପର୍କିତ SIT ବୈଠକ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଆସନ୍ତା ମାସ 7 ତାରିଖରେ କଟକଠାରେ ଅନୁଷ୍ଠିତ ହେବ। ମିଳିଥିବା ସୂଚନା ଅନୁସାରେ ପୁଲିସ୍ ସବ୍ଇନ୍ସପେକ୍ଟର ପରୀକ୍ଷାରେ ହୋଇଥିବା ଅନିୟମିତତା ଅଭିଯୋଗ ସମ୍ବନ୍ଧରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ SIT ପକ୍ଷରୁ ସ୍ୱଷ୍ଟୀକରଣ ମଗାଯାଇଛି। ଏହି ପ୍ରସଙ୍ଗ ବୈଠକରେ ଆଲୋଚନା ହେବା ସହିତ ଗୁଣିଗାରେଡ଼ି ହତ୍ୟା ସମ୍ପର୍କରେ ତଥ୍ୟ ରଖିବାକୁ SIT ପକ୍ଷରୁ କ୍ରାଇମ୍ବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି। କଟକରେ ଅନୁଷ୍ଠିତ ବୈଠକ ପରେ ନଭେମ୍ବର ମାସ 9 ତାରିଖରେ ମୁମ୍ବାଇଠାରେ ଆଉ ଏକ ବୈଠକ ଅନୁଷ୍ଠିତ ହେବ। 2026 ଫେବୃଆରୀ ମାସ 15 ତାରିଖରୁ 25 ତାରିଖ ମଧ୍ୟରେ ଯୁକ୍ତ 2 ପରୀକ୍ଷା ଆରମ୍ଭ ହେବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା ସୂଚନା ଦେଇଛନ୍ତି। ଏଥିପାଇଁ ଆସନ୍ତା ଡିସେମ୍ବର ମାସ 15 ତାରିଖ ସୁଦ୍ଧା ପରୀକ୍ଷାର୍ଥୀମାନଙ୍କୁ ଆଡ୍ମିଟ୍ କାର୍ଡ ଯୋଗାଇ ଦିଆଯିବ। December 22-31 ପର୍ଯ୍ୟନ୍ତ ଇଣ୍ଟରନାଲ୍ ପରୀକ୍ଷା ହେବ। 2026 January 2-15 ପର୍ଯ୍ୟନ୍ତ ଯୁକ୍ତ 2 ପ୍ରାକ୍ଟିକାଲ୍ ପରୀକ୍ଷା କରାଯିବ। ଆସନ୍ତା ବର୍ଷର ଯୁକ୍ତ 2 ପରୀକ୍ଷା ପାଇଁ 1,349 କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଆସନ୍ତା ନଭେମ୍ବର ମାସ 29 ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ CCTV କ୍ୟାମେରା ଲଗାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ପରୀକ୍ଷା ନିୟନ୍ତ୍ରକ ଶ୍ରୀ ପରିଡ଼ା କହିଛନ୍ତି। ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ବିଷମକଟକ ବ୍ଲକ ନିୟମଗିରିର କୁର୍ଲି ପଞ୍ଚାୟତ ଅଧୀନ ଖମ୍ବେଶୀଠାରେ ଦୁଆରେ ପ୍ରଶାସନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ PM ଜନମନ ଯୋଜନାର କାର୍ଯ୍ୟକାରିତା ସହ ଆଦିମ ଜନଜାତିଙ୍କ ସମନ୍ୱିତ ବିକାଶ ଲକ୍ଷ୍ୟରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟରେ ପ୍ରଥମ କରି ଏହି ଅଭିଯାନ ଆରମ୍ଭ କରାଯାଇଛି। କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣୀ ଘର ଘର ବୁଲି ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଛନ୍ତି। ଅଭିଯାନ ନିୟମଗିରିର ଶତାଧିକ ହିତାଧିକାରୀଙ୍କ ଜୀବନକୁ ସିଧାସଳଖ ପ୍ରଭାବିତ କରିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଆଜି ଏଇଟା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଥିଲା। ଯେହେତୁ ଏଠି ନିୟମ ଥାଏ କି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆସିକି ସମସ୍ତେ ନିଏ, କିନ୍ତୁ ଯେହେତୁ ଏଇଟା ପାହାଡ଼ିଆ ଅଞ୍ଚଳ ଅଛି ନିୟମଗିରିର, ଆଉ ଲୋକଙ୍କୁ ଯିବା ଆସିବା ପାଇଁ ଅସୁବିଧା ହେଉଛି, ସେଥିପାଇଁ ଡୋର୍ସେଟ୍ ଡିଷ୍ଟ୍ରିବ୍ୟୁସନ୍ର ଉପକ୍ରମ ବ୍ଲକ ପ୍ରଶାସନ ନେଉଛି। ତା ଅନୁସାରେ ଆଜି ଆମେ ଆରମ୍ଭ କରିଦେଉଛୁ, ଘରେ ଘରେ ଯାଇକି ତାଙ୍କର ଭତ୍ତା ଡିଷ୍ଟ୍ରିବ୍ୟୁସନ୍ କରିବୁ। ତା ଛଡ଼ା ଗତ 2 କ୍ୟାମ୍ପସ୍ ବି କରାଯାଉଛି ସବୁ ନିୟମଗିରି ହିଲ୍ସର ହାବିଟେସନ୍ରେ, ଖାସ୍ କରିକି ଯେହେତୁ ଲୋକଙ୍କର ଆଧାର କାର୍ଡ଼ ନାହିଁ, ଆଧାର ପାଇଁ ବର୍ଥ ସାର୍ଟିଫିକେଟ୍ ନାହିଁ କି ଅନ୍ୟ କିଛି ଡକ୍ୟୁମେଣ୍ଟ ମିସିଂ ଅଛି, ସେ ଧରିକିରି ରେଲେଭେଣ୍ଟ ଡକ୍ୟୁମେଣ୍ଟ ସବୁ କଲେକ୍ଟ କରିକି କେମିତି ସରକାରୀ ସୁବିଧା ସେମାନଙ୍କୁ ସମସ୍ତଙ୍କୁ ଯୋଗାଇ ଦେଇପାରିବୁ, ତା ଉପରେ ଆମର ଚେଷ୍ଟା ଚାଲିଛି।
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନ, ସଂସଦ ଭବନ ପରିସରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ମଧୁସୂଦନଙ୍କ ନାମରେ ରେଳଗାଡ଼ି ଚଳାଚଳ, ତାଙ୍କ ଜନ୍ମଦିନକୁ ସରକାରୀ ଛୁଟି ଘୋଷଣା ଏବଂ ଓଡ଼ିଶାର ସବୁ କୋର୍ଟ ସନ୍ନିକଟ ରାସ୍ତାକୁ ମଧୁବାବୁଙ୍କ ନାମରେ ନାମିତ କରିବା ଦାବିରେ ଆଜି ରାଜସ୍ଥାନର ଜୟପୁର ଓଡ଼ିଆ ସମାଜ ପକ୍ଷରୁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ପୂର୍ବରୁ 30 ରାଜ୍ୟରେ ଏହି ଲକ୍ଷ୍ୟରେ ଓଡ଼ିଆଙ୍କଠାରୁ ଦସ୍ତଖତ ସଂଗ୍ରହ କରାଯାଇଛି। ମିଳିତ ମହାମଞ୍ଚ ଏବଂ ଓଡ଼ିଶା ଲୟର୍ସ ଫୋରମ୍ ପକ୍ଷରୁ ଲିଙ୍ଗରାଜ ସାହୁଙ୍କ ଆବାକତ୍ୱରେ ଏହି ଅଭିଯାନ ଚାଲିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ଥାୟୀ ପରିବେଶ ପ୍ରତିଷ୍ଠା ଏବଂ ଉର୍ଜା କ୍ଷମତା ସମ୍ପନ୍ନ ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ନୀତି ଆୟୋଗ, ରାଜ୍ୟ ସରକାର ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ସଷ୍ଟେନେବିଲିଟି ଏମ୍ପ୍ଲୟମେଣ୍ଟ ଆଣ୍ଡ ଗ୍ରୋଥ୍ ଫାଉଣ୍ଡେସନ ପକ୍ଷରୁ ରାଜ୍ୟରେ ଏକ ପରିବର୍ତ୍ତନଶୀଳ ସ୍ୱଚ୍ଛ ଉର୍ଜା ପ୍ରୟାସକୁ ନେଇ ସହଯୋଗିତା ସମ୍ପର୍କରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ନୀତି ଆୟୋଗଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭିଭି ସୁବ୍ରମଣ୍ୟଙ୍କ ଉପସ୍ଥିତିରେ ବିକଶିତ ଓଡ଼ିଶା 2036 ଏବଂ ବିକଶିତ ଭାରତ 2047 ଲକ୍ଷ୍ୟ ରଖି ବିଦ୍ୟୁତ୍ କ୍ଷେତ୍ରକୁ ଅଧିକ ସୁଲଭ, ସ୍ଥାୟୀ ଏବଂ ସ୍ୱୟଂସମ୍ପୂର୍ଣ୍ଣ କରିବା ପାଇଁ ଚୁକ୍ତିନାମାରେ ଅଗ୍ରାଧିକାର ଦିଆଯାଇଛି। ବରଗଡ଼ ସମ୍ବଲପୁର 53 ନମ୍ବର ଜାତୀୟ ରାଜପଥର ବରଗଡ଼ ଜିଲ୍ଲା ଭଟଲି ଛକଠାରେ ଗତକାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ 3 ଜଣଙ୍କ ମୃତ୍ୟୁ ଘଟିଛି। ସମ୍ବଲପୁର ପଟୁ ସୋହେଲ ଆଡ଼କୁ ଯାଉଥିବା ଏକ କାର୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ବରଗଡ଼ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ମୃତକମାନଙ୍କ ପରିଚୟ ଜଣାପଡ଼ିନାହିଁ। ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କାର୍ଯ୍ୟାଳୟ ଆନୁକୂଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଧାୟକ ସରୋଜ କୁମାର ପାଢ଼ୀଙ୍କ ଦ୍ୱାରା ଉଦ୍ଘାଟିତ ଏହି ଶିବିରରେ ବ୍ଲକ ଉପାଧ୍ୟକ୍ଷା ରେଶ୍ମା ଦୋରା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ସ୍ଥାନୀୟ ସରପଞ୍ଚ ଏବଂ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ 62 ଜଣ ଚଳନବାଧିତ, 27 ଜଣ ଶ୍ରବଣବାଧିତ, 8 ଜଣ ଦୃଷ୍ଟିବାଧିତ ଓ ମାନସିକ ଅନଗ୍ରସର, 6 ଜଣ ମସ୍ତିଷ୍କ ପକ୍ଷାଘାତ ଏବଂ ଜଣେ ସିକିଲ୍ ସେଲ୍ ପୀଡ଼ିତ ଉପସ୍ଥିତ ଥିଲେ। ଏଥିସହିତ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ 18 ଜଣ ଏବଂ ସହାୟକ ଉପକରଣ ନିମନ୍ତେ 84 ଜଣ ଆବେଦନ କରିଥିଲେ। ଟ୍ରେନ୍ ପାସ୍, ବସ୍ ପାସ୍, ରାସନ କାର୍ଡ ଏବଂ ବାସିନ୍ଦା ପ୍ରମାଣପତ୍ର ନିମନ୍ତେ 67 ଜଣ ଆବେଦନ କରିଛନ୍ତି। ଜିଲ୍ଲା ଦୌରାଜଜ୍ ଡକ୍ଟର ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଗୋପାଳପୁରସ୍ଥିତ ଜରାନିବାସରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଆଇନ ସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକ ବରିଷ୍ଠ ନାଗରିକଙ୍କ ନିମନ୍ତେ ଥିବା ବିଭିନ୍ନ ଆଇନ ଓ ଯୋଜନା ଏବଂ ପିତାମାତାଙ୍କ ରକ୍ଷଣାବେକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସାକ୍ଷରତା ତଥା ସୁକନ୍ୟା ସମୃଦ୍ଧି ସଚେତନତା ଓ ଖାତାଖୋଲା ଅଭିଯାନ ଆଖଣ୍ଡଳମଣି ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଦ୍ରକ ଡାକ ବିଭାଗ ଅଧିକାରୀ, ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଅଧିକାରୀ, ଏଲ୍ଡିଏମ୍ ଅଫିସ କର୍ମଚାରୀ, ସାଇବର ସେଲ୍ ଅଧିକାରୀ, ସିଆର୍ସିସି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୁଖ ଯୋଗଦେଇ ଆର୍ଥିକ ସାକ୍ଷରତା, ବିଭିନ୍ନ ସଞ୍ଚୟ ଯୋଜନା, ବୀମା ଯୋଜନା, ସାଇବର ଅପରାଧ ସମ୍ପର୍କରେ ଅଭିଭାବକମାନଙ୍କୁ ସଚେତନ କରାଇବା ସହ ଶିଶୁକନ୍ୟାଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ସୁକନ୍ୟା ସମୃଦ୍ଧି ଯୋଜନାରେ ଖାତା ଖୋଲିବା ପାଇଁ କହିଥିଲେ। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ 69ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ବ୍ୟାଡ୍ମିଣ୍ଟନ ଓ ସିପକ୍ ଟାକ୍ର ପ୍ରତିଯୋଗିତା ନବରଙ୍ଗପୁର ଜିଲ୍ଲାର ଉମରକୋଟଠାରେ ଉଦ୍ଘାଟିତ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କରି 30 ଜିଲ୍ଲାର କ୍ରୀଡ଼ା ପ୍ରତିଯୋଗୀଙ୍କ ମାର୍ଚ୍ଚପାଷ୍ଟରେ ଅଭିବାଦନ ଗ୍ରହଣ କରିଥିଲେ। ପ୍ରଥମ ଦିନରେ ଆଜି କଟକ ଓ ନବରଙ୍ଗପୁର ମଧ୍ୟରେ ସିପକ୍ ଟାକ୍ର ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ 14 ବର୍ଷରୁ କମ୍ ଓ 17 ବର୍ଷରୁ କମ୍ ବାଳକ ବାଳିକା ବର୍ଗରେ ମୋଟ 654 ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀ ସାରଙ୍ଗଧର ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଡ଼ଜାତ ଗାନ୍ଧୀ ଭାବରେ ପରିଚିତ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସାରଙ୍ଗଧରଙ୍କ ତ୍ୟାଗପୂତ ଜୀବନାଦର୍ଶ ଓ ଦେଶ ସ୍ୱାଧୀନତା ପାଇଁ ତାଙ୍କର ଉତ୍ସର୍ଗୀକୃତ କାର୍ଯ୍ୟ ପିଢ଼ି ପରେ ପିଢ଼ିଙ୍କୁ ପ୍ରେରଣା ଯୋଗାଇ ଆସିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଓଡ଼ିଶାର ବୀର ସ୍ୱାଧୀନତା ସଂଗ୍ରାମୀ ସାରଙ୍ଗଧର ଗଡ଼ଜାତ ପ୍ରଜାମଣ୍ଡଳ ଆନ୍ଦୋଳନର ଅନ୍ୟତମ ପୁରୋଧା ଥିଲେ। ବିଶ୍ୱରେ ଦାରିଦ୍ର୍ୟର ଆହ୍ୱାନ ଏବଂ ଏହାର ମୁକାବିଲା ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ ପାଳନ କରାଯାଉଛି। ଦାରିଦ୍ର୍ୟର ଅନ୍ୟତମ କାରଣ ଅସମାନତାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏହି ଦିବସ ପ୍ରେରଣା ଦେଇଥାଏ। 1992 ମିଳିତ ଜାତିସଂଘ ଦ୍ୱାରା ପ୍ୟାରିସ୍ଠାରେ ପ୍ରଥମ ଥର ପାଇଁ ଅଣଆନୁଷ୍ଠାନିକ ଭାବରେ ଏହି ଦିବସ ପାଳନ କରାଯାଇଥିଲା। ପାଣିପାଗ, ଓଡ଼ିଶା ସମେତ ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲିଠାରୁ ବିଦାୟ ନେଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜସ୍ଥାନରୁ ଗତ ସେପ୍ଟେମ୍ବର 14 ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରିଥିଲା। ଆସନ୍ତା ସପ୍ତାହ ସୋମବାର ଦିନ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। 23-24 ବେଳକୁ ଏହା ଅବପାତର ରୂପ ନେଇପାରେ, ହେଲେ ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନଙ୍କର ପୂର୍ବ ଅପରାଧିକ ତଥ୍ୟ ପ୍ରକାଶ ପାଇଁ ନିର୍ଦ୍ଦେଶାବଳୀ ଜାରି କଲେ ଭାରତର ନିର୍ବାଚନ ଆୟୋଗ। ଆସନ୍ତା ମାସ 7 କଟକରେ ହେବ କଳାଧନ ସମ୍ପର୍କିତ ଏସ୍ଆଇଟି ବୈଠକ। ଆସନ୍ତା ବର୍ଷ ଫେବୃୟାରୀ ମାସ 15 ଯୁକ୍ତ 2 ପରୀକ୍ଷା ହେବ ଆରମ୍ଭ ଏବଂ ସବୁଜ ଉର୍ଜା ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ପାଇଁ ନୀତି ଆୟୋଗ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତିନାମା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।